ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ଗ୍ରାମାଞ୍ଚଳ ବିକାଶକୁ ସରକାର ସର୍ବଦା ପ୍ରାଥମିକତା ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ. ସ୍ୱାମିତ୍ୱ ଯୋଜନା ଅଧୀନରେ 65 ଲକ୍ଷ ସମ୍ପତ୍ତି କାର୍ଡ ପ୍ରଦାନ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ. ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାର ଆଜି ରାୟ ପ୍ରଦାନ କରିବେ ସିଆଲଦା କୋର୍ଟ. ହମାସ ସହିତ ଅସ୍ତ୍ରବିରତି ସଂକ୍ରାନ୍ତ ଚୁକ୍ତିକୁ ଅନୁମୋଦନ କଲା ଇସ୍ରାଏଲ ନିରାପତ୍ତା ପରିଷଦ. ଏବଂ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ପୁରୁଷ ମିଳିତ ବର୍ଗରେ ମାଲେସିଆକୁ ଭେଟିବ ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗ୍ରାମାଞ୍ଚଳ ବିକାଶକୁ ସରକାର ସର୍ବଦା ପ୍ରାଥମିକତା ଦେଉଛନ୍ତି. ଗ୍ରାମବାସୀଙ୍କ ବିକାଶ ଏବଂ ସେମାନଙ୍କ ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପହଞ୍ଚାଇବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି. ଗତ 10 ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି. ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି.
ହଜାରୋ ଗ୍ରାମ ପଞ୍ଚାୟତ ସେ ଯୁଡେ ସଭି ସାଥୀ ସ୍ୱାମିତ୍ୱ ଯୋଜନା କେ ଲାଖୋ ଲାଭାର୍ଥୀ ଗଣ ୟେ ଅପନେ ଆପ ମେ ଇତନା ବ୍ୟାପକ ଔର ବିରାଟ କାର୍ଯ୍ୟକ୍ରମ ହେ और आपने बड़े उत्साह के साथ आप सब जुड़े हैं, मैं आप सभी का बहुत बहुत अभिनंदन करता हूं।
वीडियो कॉन्फ्रेंसिंग माध्यम रे प्रधानमंत्री आज स्वामित्व योजना अधीन 10 राज्य और 2 केंद्र शासित अंचल 230 जिला अंतर्गत 50,000 रु अधिक ग्राम 65 लक्ष ग्रामवासी संपत्ति कार्ड बंटन करिसेंति। ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ଆଗକୁ ନେବା ଲକ୍ଷ୍ୟରେ 2020 ମସିହାରେ ପ୍ରଧାନମନ୍ତ୍ରୀ ଏହି ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ। ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାମଗୁଡ଼ିକର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ ଏହି ଯୋଜନା ଅଧୀନରେ ରେକର୍ଡ ଅଫ୍ ରାଇଟ୍ସ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ 3,17,000 ଅଧିକ ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯେଉଁଥିରେ 92% ଧାର୍ଯ୍ୟ ଲକ୍ଷ୍ୟ ଥିବା ଗ୍ରାମଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି 1.5 ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାମ ଲାଗି 2,25,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଓ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇସାରିଛି। ତେବେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ସମେତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିବା ଜଣାପଡ଼ିଛି। ଓଡ଼ିଶାକୁ 2-ଦିନିଆ ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଷଣ୍ମୁଗରତ୍ନମ୍ ଆଜି ପୁରୀ ଜିଲ୍ଲାର ରଘୁରାଜପୁର ଐତିହ୍ୟ ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେ ଶିଳ୍ପୀ ଗ୍ରାମ ବୁଲି ଦେଖିବା ସହ ପଟ୍ଟଚିତ୍ର ଶିଳ୍ପ ଦେଖି ଅଭିଭୂତ ହୋଇଥିଲେ। ଓଡ଼ିଶାର କଳା ସଂସ୍କୃତି ସହ ଗୋଟିପୁଅ ନୃତ୍ୟର ଝଲକ ଦେଖି ଏହାର ପ୍ରଶଂସା କରିଥିଲେ। ଏହାପରେ ସେ ଅର୍କକ୍ଷେତ୍ର କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଶ୍ରୀ ଷଣ୍ମୁଗରତ୍ନମ୍ ଗସ୍ତକୁ ଦୃଷ୍ଟିରେ ରଖି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥିପାଇଁ ସାଧାରଣ ପର୍ଯ୍ୟଟକଙ୍କ ଗସ୍ତ ସକାଳ 8:00-12:00 ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହାପରେ ରାଷ୍ଟ୍ରପତି ଶ୍ରୀ ଷଣ୍ମୁଗରତ୍ନମ୍ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଅନ୍ଧାରୁଆଠାରେ ଭାରତ ବାୟୋଟେକ୍ର ଟିକା ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିବା ସହ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ଭାରତ ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଭୁବନେଶ୍ୱରଠାରେ ଗତକାଲି 8 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 118ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରାଯିବ। ବହୁ ପ୍ରତୀକ୍ଷିତ କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିଆଲଦା କୋର୍ଟ ଆଜି ରାୟ ପ୍ରକାଶ କରିବେ। ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାରେ ସଞ୍ଜୟ ରାୟ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ପିତାମାତା, ଜୁନିୟର ଡାକ୍ତରମାନେ ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏହି ଘଟଣାରେ ସିବିଆଇ ଅନ୍ୟ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହୋଇଛି ବୋଲି କହି ସେମାନଙ୍କର ପୀଡ଼ା ପ୍ରକାଶ କରିଛନ୍ତି। ଅପରାଧର ପୃଷ୍ଠଭୂମିକୁ ଲକ୍ଷ୍ୟ କଲେ ଏହି ମାମଲାରେ ଅନ୍ୟ ଲୋକଙ୍କର ସମ୍ପୃକ୍ତି ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ ନିରାପତ୍ତା ପରିଷଦ ହମାସ ସହିତ ପଣବନ୍ଦୀ ମୁକ୍ତି ଏବଂ ଅସ୍ତ୍ରବିରତି ସଂକ୍ରାନ୍ତ ଚୁକ୍ତିକୁ ଅନୁମୋଦନ କରିଛି। ଗାଜା ଇତିହାସରେ ଏକ ଘାତକ ବିବାଦର ପରିସମାପ୍ତି ପାଇଁ ଏହା ଏକ ପ୍ରମୁଖ ପଦକ୍ଷେପ। କତ୍ତାର, ଆମେରିକା ଏବଂ ଇଜିପ୍ଟର ମଧ୍ୟସ୍ଥତାରେ ହୋଇଥିବା ଏହି ବୁଝାମଣା ଜାରି ରହିଥିବା ହିଂସାକୁ ବନ୍ଦ କରିବ ବୋଲି ଆଶା କରାଯାଉଛି। ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ସମସ୍ତ କୂଟନୈତିକ, ସୁରକ୍ଷା ଏବଂ ମାନବିକ ଦିଗଗୁଡ଼ିକର ମୂଲ୍ୟାଙ୍କନ ପରେ ସୁରକ୍ଷା କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ଏହି ବୁଝାମଣା ଆସନ୍ତାକାଲିଠାରୁ ଲାଗୁ ହେବ। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ପ୍ରଥମ ତିନି ଜଣ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଆମେରିକାରେ ଆସନ୍ତାକାଲିଠାରୁ ସାମାଜିକ ଗଣମାଧ୍ୟମ ଆପ୍ ଟିକ୍ଟକ୍ ଉପରେ ଲାଗୁ ପ୍ରତିବନ୍ଧକକୁ ସେଠିକାର ସୁପ୍ରିମକୋର୍ଟ ବଳବତ୍ତର ରଖିଛି। ଚୀନ କମ୍ପାନୀ ଦ୍ୱାରା ପରିଚାଳିତ ଏହି ଆପ୍ ଆମେରିକୀୟ କମ୍ପାନୀ ମାଲିକାନାକୁ ନ ଆସିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ବଳବତ୍ତର ରହିବ। ଆସନ୍ତାକାଲିଠାରୁ 170 ମିଲିୟନ ଆମେରିକୀୟ ଟିକ୍ଟକ୍ ଆପ୍ ବ୍ୟବହାର କରିପାରିବେ ନାହିଁ। ଯୁକ୍ତରାଷ୍ଟ୍ରର ଆପ୍ ଷ୍ଟୋର୍ଗୁଡ଼ିକରେ ଏହି ଆପ୍ ଡାଉନ୍ଲୋଡ୍ ପାଇଁ ଉପଲବ୍ଧ ହେବ ନାହିଁ। ଟିକ୍ଟକ୍ ଉପରେ ଦେଶବ୍ୟାପୀ ପ୍ରତିବନ୍ଧକ ଲାଗୁ କରିବାରେ ଆମେରିକା, ଭାରତ, ବ୍ରିଟେନ୍, ଅଷ୍ଟ୍ରେଲିଆ, ବେଲ୍ଜିୟମ୍, କାନାଡ଼ା, ଫ୍ରାନ୍ସ ଏବଂ ନେଦରଲ୍ୟାଣ୍ଡ ସମେତ ଅନ୍ୟ ଦେଶଗୁଡ଼ିକ ସହ ସାମିଲ ହୋଇଛି। ବେଜିଂ ଗୁପ୍ତଚର କାର୍ଯ୍ୟ ପାଇଁ ଟିକ୍ଟକ୍ ବ୍ୟବହାର କରୁଛି ବୋଲି ଅଭିଯୋଗ କରି ଏହି ଦେଶଗୁଡ଼ିକ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଫୌଜଦାରୀ ତଦନ୍ତ କ୍ଷେତ୍ରରେ ସାଇବର ବିପଦ, ଗୁପ୍ତଚର ତଥା ଡିଜିଟାଲ୍ ଫରେନ୍ସିକ୍ ଉପରେ ସହଯୋଗ ଏବଂ ସୂଚନା ଆଦାନ ପ୍ରଦାନ ପାଇଁ ଭାରତ ଓ ଆମେରିକା ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାଟ୍ରା ଏବଂ ୱାଶିଂଟନ୍ ଡିସିରେ କାର୍ଯ୍ୟରତ ଆମେରିକାର ଡେପୁଟି ସେକ୍ରେଟାରୀ କ୍ରିଷ୍ଟି କାର୍ନିଗାଲ୍ଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଅନ୍ୟମାନଙ୍କ ବିରୁଦ୍ଧରେ ମୁଦା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 300 କୋଟି ଟଙ୍କା ମୂଲ୍ୟର 142 ଅସ୍ଥାବର ସମ୍ପତ୍ତି ଜବତ କରିଛି। ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ ମୁଦା ଦ୍ୱାରା ଜମି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ଇଡି ପକ୍ଷରୁ ଯାଞ୍ଚ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି, କଳାଧନ ନିବାରଣ ଆଇନ 2002 ଧାରା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଦା ଦ୍ୱାରା ଅର୍ଜନ ହୋଇଥିବା କିଛି ଜମି ସିଦ୍ଧରମେୟାଙ୍କ ପତ୍ନୀଙ୍କ ନାମରେ ବେଆଇନ ଭାବେ ଆବଣ୍ଟିତ ହୋଇଛି। ଏହାଛଡ଼ା ରିଏଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ କ୍ଷତିପୂରଣ ହିସାବରେ ମୁଦା ଦ୍ୱାରା ବେଆଇନ ଭାବେ ମଧ୍ୟ ବହୁ ଜମି ଆବଣ୍ଟିତ ହୋଇଛି। ସେହି ବ୍ୟବସାୟୀମାନେ ଜମି ବିକ୍ରି କରି ଅନେକ ଲାଭ ପାଇଥିଲେ। ପ୍ରୟାଗରାଜର ମହାକୁମ୍ଭ ନଗରରେ ଶ୍ରଦ୍ଧାଳୁ ଏବଂ ତୀର୍ଥଯାତ୍ରୀମାନେ ଆକାଶବାଣୀର କୁମ୍ଭବାଣୀ ସମାଚାରର ସିଧା ପ୍ରସାରଣ ଶୁଣିପାରିବେ। ଆଜି ସକାଳ 8:30 ସମୟରେ କୁମ୍ଭବାଣୀ ସମାଚାର ବୁଲେଟିନ୍ ମହାକୁମ୍ଭ ନଗରରେ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ପ୍ରସାରିତ କରାଯାଇଛି। ଏହାଦ୍ୱାରା ଶ୍ରଦ୍ଧାଳୁ ଏବଂ ତୀର୍ଥଯାତ୍ରୀଙ୍କୁ ମେଳା ସମ୍ବନ୍ଧୀୟ ବିଭିନ୍ନ ସୂଚନା ମିଳିପାରୁଛି। କୁମ୍ଭବାଣୀ ସମାଚାର ସକାଳ 8:30-8:40, ଅପରାହ୍ନ 2:30-2:40 ଏବଂ ରାତି 8:30-8:40 ପର୍ଯ୍ୟନ୍ତ ପ୍ରସାରିତ ହେଉଛି। ମହାକୁମ୍ଭ 2025କୁ ସମର୍ପିତ ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ୍ ଚଳିତ ମାସ 10 ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନଙ୍କ ଆଭାସୀ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ଏହି ଚ୍ୟାନେଲ୍ ଆସନ୍ତା ମାସ 26 ତାରିଖ ପର୍ଯ୍ୟନ୍ତ ସମାଚାର ଓ ଅନ୍ୟ କାର୍ଯ୍ୟକ୍ରମର ପ୍ରସାରଣ କରିବ। କର୍ଣ୍ଣାଟକ ବିଜେପି ରାଜ୍ୟ ସଭାପତି ବିୱାଇ ବିଜେନ୍ଦ୍ର କହିଛନ୍ତି, ମୁଦା ମାମଲା ସଂକ୍ରାନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଦୁର୍ନୀତିରେ ଲିପ୍ତ ଥିବାର ସ୍ୱଷ୍ଟ ସୂଚନା ମିଳିଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିଜେନ୍ଦ୍ର କହିଛନ୍ତି, ସିଦ୍ଧରମେୟା ତାଙ୍କର ରାଜନୈତିକ କ୍ଷମତାର ଦୁରୁପଯୋଗ କରି ନିଜ ପତ୍ନୀଙ୍କ ନାମରେ ଗୃହ ଆବଣ୍ଟନ କରିଛନ୍ତି। ଏହି ମାମଲାରେ ସିବିଆଇ ବ୍ୟାପକ ତଦନ୍ତ କରି ଦୁର୍ନୀତିକୁ ଲୋକଲୋଚନକୁ ଆଣୁ ଏବଂ ମାମଲାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ବିଜେନ୍ଦ୍ର ଦାବି କରିଛନ୍ତି। ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡିଙ୍କ ଯୋଡ଼ି ଆଜି ସେମିଫାଇନାଲ୍ ଖେଳିବେ। ନୂଆଦିଲ୍ଲୀର କେଡି ଯାଦବ ଇଣ୍ଡୋର ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟାରେ ଏହି ଭାରତୀୟ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ମାଲେସିଆର ଗୋହ ସେଫେଇ ଏବଂ ନୁର୍ ଇଜୁଦ୍ଦିନ୍ଙ୍କ ଯୋଡ଼ିକୁ ଭେଟିବ। କ୍ୱାର୍ଟର ଫାଇନାଲ୍ରେ ଗତକାଲି ଭାରତୀୟ ଯୋଡ଼ି ଦକ୍ଷିଣ କୋରିଆର ଜିନ୍ ୟୋଙ୍ଗ୍ ଏବଂ କାଙ୍ଗ୍ ବିନ୍ ହ୍ୟୁକ୍ଙ୍କ ଯୋଡ଼ିକୁ 21-10 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ, ଗ୍ରାମାଞ୍ଚଳ ବିକାଶକୁ ସରକାର ସର୍ବଦା ପ୍ରାଥମିକତା ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସ୍ୱାମିତ୍ୱ ଯୋଜନା ଅଧୀନରେ 85 ଲକ୍ଷ ସମ୍ପତ୍ତି କାର୍ଡ଼ ପ୍ରଦାନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାର ଆଜି ରାୟ ପ୍ରଦାନ କରିବେ ସିଆଲଦା କୋର୍ଟ। ହମାସ ସହିତ ଅସ୍ତ୍ରବିରତି ସଂକ୍ରାନ୍ତ ଚୁକ୍ତିକୁ ଅନୁମୋଦନ କଲା ଇସ୍ରାଏଲ ନିରାପତ୍ତା ପରିଷଦ ଏବଂ ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ପୁରୁଷ ମିଳିତ ବର୍ଗରେ ମାଲେସିଆକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।